ସାବି କୁଆଡେ ଯାଇଥିଲୁ?
ଆରେ ପଣ୍ଡିତ ପାଖକୁ ଯାଇଥିଲି ପରା।
ପଣ୍ଡିତ ପାଖକୁ?
ଆଉ ସେ କଣ କହିଲା ଜାଣିଛୁ?
କଣ କହିଲା?
ଏସନ ମୋ ବାହାଘର ହେଇଯିବ।
ପଣ୍ଡିତ ଏମିତି କହିଲା?
କହିଲା ମତେ ଏ ସନ ମୋ ବାହାଘର ନାହିଁ, ସେ କେମିତି କହିଲା ତତେ ଏ ସନ ତୁ ଯିବୁ ବାହା ହୋଇଲ ହୋଇଲ ହୋଇଲ।
ତାର କି ହାତ ଦେଖିବଟ ଭୁଲ, ତୋର କି ପ୍ରେମ କରିବଟ ଭୁଲ,
ତାର କି ହାତ ଦେଖିବଟ ଭୁଲ, ତୋର କି ପ୍ରେମ କରିବଟ ଭୁଲ, ମତେ ଦେଖିଛି ତତେ ତୋ ପାଇ ହୋଇଛି ପାଗଳ, ଟୋପିର କି ବଗିଚାରେ ସାଜିଛି ଲୋ ପୋଷା ଛାଗଳ। ପାଠ ସାଠ ମୋର ଗଲା, ଅନିଶ୍ଚିତ ଭାଗ୍ୟ ହେଲା ତୋ ପାଇ ସଜନି ହାଏ। ଆମ ପ୍ରେମ କାହାଣୀର ମୁଁ ରାଜା ତୁ ରାଣୀ, କାହିଁକି ଦେବ କେରାଏ। ମାଉସୀ କହିଲା ମତେ ପ୍ରେମ କରିବାର ପୁଣ୍ୟ ନାହିଁ, ସେ କେମିତି କହିଲା ତତେ ପ୍ରେମ କଲେ କିଛି ଲାଭ ନାହିଁ ନାହିଁ ନାହିଁ।
ମୋର କି ସତ କହିବଟ ଭୁଲ, ତତେ କି ପ୍ରେମ କରିବଟ ଭୁଲ,
ମୋର କି ସତ କହିବଟ ଭୁଲ, ତତେ କି ପ୍ରେମ କରିବଟ ଭୁଲ, ମତେ ପ୍ରେମ ପାଠ ଦେଲୁ ଶିଖାଇ।
ହଁ ହଁ ଜାଣିଛି,
ଗୋଲାପି ଚିଠି ଲେଖିଲୁ ଅତର ପାଣିରେ ଭିଜାଇ। ଜହ୍ନ ରାତି ଯାଉ ବଣ ତୋର ମୋର ସେ ମିଳନ, ନୁହ କି ସତ ସପନ,
ବାପରେ ବାପ
ତୋ ବିନା ମରିଯିବି ଏ ମୋର ଆଲସା ବି ରହିଲା ତତେ ମୋ ରାଣ।
ହସୁଛୁ କାହିଁକି? ତତେ ମୋ ରାଣ ରହିଲା ପରା।